এই জাতির রণ আমি করিছু পণ, মাটির মন পাই রাখিবু ধ্যান।
এই জাতির রণ আমি করিছু পণ, মাটির মন পাই রাখিবু ধ্যান।
আমি হেব রে চ্যাম্পিয়ন, 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 আমি হেব রে চ্যাম্পিয়ন।
আমি করি ভার পার
হটিব নাহি, আমি রাখিব মার মান, রাখিব মার মান, রাখিব মার মান।
বন্দে মাতরম, 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 বন্দে মাতরম।
রহিলা রণ এই জাতির সম্মান জন্মভূমির, ঝুঁটি কেবে পড়িব নাহি, পছকু কেবে রহিব নাহি, পছকু কেবে রহিব নাহি। আমি হেব রে বিশ্ব বিজয়ী, মেডাল সব নেব ছড়াই, আমি জিতিব বার বার,
আমি করিব আর পার,
আমি জিতিব বার বার, আমি করিব আর পার, হটিব নাহি আমি রাখিব মার মান।
বন্দে মাতরম, বন্দে মাতরম, বন্দে মাতরম, বন্দে মাতরম, বন্দে মাতরম।
ନମସ୍କାର, ମୁଁ ସୋହିନୀ ମିଶ୍ର। ଆଜି ଗୋଟେ ବହୁତ ହି ସୁନ୍ଦର ଗୀତ, ଗୋଟେ ପ୍ୟାଟ୍ରିଓଟିକ୍ ସଙ୍ଗ ଗାଇବାକୁ ମୋତେ ସୁଯୋଗ ମିଳିଛି, ଯାହାକି ଗୋଟେ ଡୁଏଟ୍ ସଙ୍ଗ ହ୍ୟୁମାନ ସାଗରଙ୍କ ସାଙ୍ଗରେ ମୁଁ ଗାଇଛି। ତା ସାଙ୍ଗେ ସାଙ୍ଗେ ଯାଜପୁରର କଲେକ୍ଟର ସାର୍ ରଞ୍ଜନ କୁମାର ସାର୍ଙ୍କ ଲିରିକ୍ସ, ଆଉ ଦିନେଶ କୁମାର ମଲ୍ଲିକ ଯିଏକି ମ୍ୟୁଜିକ୍ ଡିରେକ୍ଟର ଏଇ ଗୀତର। ଆଶା କରୁଛି ଆପଣମାନଙ୍କୁ ବହୁତ ହି ଭଲ ଲାଗିବ, ବିକଜ୍ ପ୍ୟାଟ୍ରିଓଟିକ୍ ସଙ୍ଗ ବହୁତ ହି କମ୍ ହୁଏ ଆଉ ବହୁତ ହି କମ୍ ସୁଯୋଗ ମୋତେ ମିଳିଛି ଗାଇବା ପାଇଁ। ଆଶା କରୁଛି ଆପଣମାନଙ୍କୁ ବହୁତ ହି ଭଲ ଲାଗିବ, ସେଥିପାଇଁ ଆପଣମାନଙ୍କୁ ରିକ୍ୱେଷ୍ଟ କରୁଛି କି ଲାଇକ୍ କରିବେ, ଶେୟାର କରିବେ ଆଉ ସବସ୍କ୍ରାଇବ୍ କରିବେ।
ନମସ୍କାର ଦର୍ଶକ ବନ୍ଧୁ, ମୁଁ ଆପଣମାନଙ୍କ ପ୍ରିୟ ସିଙ୍ଗର ହ୍ୟୁମାନ ସାଗର। ଆଜି ବହୁତ ହି ସୁନ୍ଦର ସ୍ପୋର୍ଟସ୍ ଉପରେ ଗୀତ ହେଇଛି। ବହୁତ ବହୁତ ଧନ୍ୟବାଦ ଦେବି ଆମର ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସାର୍ଙ୍କୁ, ମୋତେ ବାଛିଥିବାରୁ। ବହୁତ ସୁନ୍ଦର ଲେଖୁଛନ୍ତି ଆଣ୍ଡ ଇଜ୍ ଭେରି ଡିୟର୍ ଟୁ ମି ଅଲସୋ, ଆଉ ବହୁତ ଭଲ ପାଇବା ମିଳୁଛି ତାଙ୍କଠୁ, ଆଶୀର୍ବାଦ ତାଙ୍କର ନେବି। ଅତି ସୁନ୍ଦର ମ୍ୟୁଜିକ୍ ଦେଇଛନ୍ତି ଦିନେଶ ମଲ୍ଲି ସାର୍, ବହୁତ ସୁନ୍ଦର ଲେଖା, ବହୁତ ସୁନ୍ଦର କମ୍ପୋଜିସନ୍। ଆଶା କରୁଛି ଆପଣ ସମସ୍ତେ ଏଇ ସ୍ପୋର୍ଟସ୍ ଗୀତକୁ ଏନ୍ଜୟ କରିବେ, ଆଉ ସ୍ପୋର୍ଟସମ୍ୟାନ୍ ଆମର ଯେତେ ଓଡ଼ିଶାରେ ଅଛନ୍ତି ତାଙ୍କୁ ସପୋର୍ଟ କରିବେ, ଆଉ ଫାଇନାନ୍ସିଆଲି ହେଲ୍ପ କରିବେ। ବହୁତ କିଛି ପ୍ରୋବ୍ଲେମ୍ ରହୁଛି ସ୍ପୋର୍ଟସମ୍ୟାନ୍, ସବୁ ଖାଲି କ୍ରିକେଟ୍ ହିଁ ଦେଖୁଛନ୍ତି, ଫୁଟବଲ ହକି ଏସବୁର ଚାହିଦା କମ୍। ତ ଆମେ ଓଡ଼ିଶାବାସୀ ଏକଜୁଟ ହେଇକି ତାଙ୍କୁ ବି ସପୋର୍ଟ କରିବା, ଲାଇକ୍ କରିବେ, ଶେୟାର କରିବେ, ସବସ୍କ୍ରାଇବ୍ କରିକି ଗୀତକୁ ଡେଫିନେଟ୍ଲି ଏନ୍ଜୟ କରିବେ। ଧନ୍ୟବାଦ।
ନମସ୍କାର, ମୁଁ ରଞ୍ଜନ କୁମାର ଦାସ, ଗୀତିକାର। ଇ ନ୍ୟୁଜ୍ର ଗଣିତ ଶ୍ରୋତାମାନଙ୍କୁ ମୋର ନମସ୍କାର ଏବଂ ଅଭିନନ୍ଦନ। ଆଜି ଆମେ ଆଗରୁ ବହୁତ ଗୀତ କରିଛୁ, ବିଭିନ୍ନ ରୋମାଣ୍ଟିକ୍ ଗୀତ ବି ହେଇଛି, ଭଜନ ବି ହେଇଛି, ଅନ୍ୟାନ୍ୟ ବିଭିନ୍ନ ପ୍ରମୋସନାଲ୍ ସଙ୍ଗସ୍ ବି ହେଇଛି, କିନ୍ତୁ ହଠାତ୍ କରି ଗୋଟେ ମନକୁ ଜୁଟିଲା ଯେ ଓଡ଼ିଶା ବର୍ତ୍ତମାନ କ୍ରୀଡ଼ା କ୍ଷେତ୍ରରେ ଗୋଟେ ଅଗ୍ରଣୀ ସ୍ଥାନରେ ଅଛି, ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ଓଡ଼ିଶାର କଳିଙ୍ଗ ଷ୍ଟାଡିୟମ୍ ଠାରୁ ଆରମ୍ଭ କରି ବାରବାଟୀ ଷ୍ଟାଡିୟମ୍ରେ ବିଭିନ୍ନ ହକି ଠାରୁ ଆରମ୍ଭ କରି ଟ୍ରାକ୍ ଆଣ୍ଡ ଫିଲ୍ଡ ଇଭେଣ୍ଟସ୍ ହେଉଛି, ଏବଂ ଏ ଯେଉଁ କ୍ରୀଡ଼ାର ମହାକୁମ୍ଭରେ ପରିଣତ ହେଇଛି ଭୁବନେଶ୍ୱର, ଆମର ଓଡ଼ିଶା ଖେଳାଳିମାନେ ମଧ୍ୟ ଏଥିରେ ବହୁ ସଂଖ୍ୟାରେ ଉତ୍ସାହିତ ହୋଇ ପାର୍ଟିସିପେଟ୍ କରୁଛନ୍ତି। କିନ୍ତୁ ହୋମ୍ ଷ୍ଟାଡିୟମ୍ରେ ଯେତେବେଳେ ଆମ ଓଡ଼ିଆ ମାନେ କ୍ରୀଡ଼ାବିତ୍ମାନେ ଖେଳୁଛନ୍ତି, ତାଙ୍କୁ ଚିୟର୍ ଅପ୍ କରିବା ପାଇଁ ଆମ ପାଖରେ ଗୀତ ନାହିଁ, ତେଣୁ ସେଇ କଥା ମନକୁ ଜୁଟିଲା ଯେତେବେଳେ ଆମେ ଓଡ଼ିଶାର କ୍ରୀଡ଼ାବିତ୍ମାନଙ୍କୁ ଉତ୍ସାହିତ କରିବା ପାଇଁ ଏଇ ଗୀତଟି ଆମେ କରିଛୁ, ଆମେ ହେବୁରେ ଚାମ୍ପିଅନ୍। ଏ ଗୀତଟି ମାନେ ଯେଉଁ ମାନେ ଓଡ଼ିଶାର ଯେଉଁ ଅଗଣିତ କ୍ରୀଡ଼ାପ୍ରେମୀ ଅଛନ୍ତି ସମସ୍ତଙ୍କୁ ଯେଉଁ କ୍ରୀଡ଼ାର ପ୍ରାଙ୍ଗଣରେ ଠିଆ କରାଇକି ଉତ୍ସାହିତ କରାଇବା, ଏବଂ କ୍ରୀଡ଼ାବିତ୍ମାନଙ୍କୁ ମଧ୍ୟ ଦ୍ୱିଗୁଣା ଉତ୍ସାହ ତାଙ୍କ ଭିତରେ ଭରିଦେବା ପାଇଁ ଇଏ ଅଭିପ୍ରେତ। ମୁଁ ଆଶା କରୁଛି ଏ ଦିଗରେ ନିଶ୍ଚିତ ଭାବରେ ଓଡ଼ିଶାବାସୀ ଏଥିରେ ଏହି ଅଭିଯାନରେ ସାମିଲ ହେବେ, ଏବଂ ଆମ ଓଡ଼ିଆ କ୍ରୀଡ଼ାବିତ୍ମାନଙ୍କୁ ଚିୟର୍ ଅପ୍ କରିକି ସେମାନଙ୍କୁ ବିଶ୍ୱ ବିଜୟୀ କରିବାରେ ସହାୟକ ହେବେ। ଧନ୍ୟବାଦ।
ନମସ୍କାର, ମୁଁ ସଙ୍ଗୀତ ନିଶକ ଦିନେଶ ମଲ୍ଲିକ। ଆଜି ଗୋଟେ ଆମେ ହେବୁରେ ଚମ୍ପିଅନ୍, ଗୋଟେ ଖେଳ ପାଇଁ ଖେଳାଳିଙ୍କ ପାଇଁ ଉତ୍ସାହ କରିବା ପାଇଁ ଆଜି ଗୋଟେ ନୂଆ ଧମାକା ଆମେ ଯେଉଁ ମିଲନା ଷ୍ଟୁଡ଼ିଓରେ ରେକର୍ଡିଂ କରୁଛୁ, ଯେଉଁ ଗୀତକୁ ସାରା ଖେଳାଳିମାନଙ୍କ ପାଇଁ ଏ ଉଦ୍ଦେଶ୍ୟରେ ଏ ଗୀତଟି ହେଇଛି। ଏ ଗୀତଟିକୁ ଲେଖିଛନ୍ତି ଆମର ପ୍ରିୟ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସାର୍, ଏ ଗୀତରେ ଗାଇଛନ୍ତି ହ୍ୟୁମାନ ସାଗର ଏବଂ ସୋହିନ ମିଶ୍ର। ମୁଁ ଆଶା କରୁଛି ଇ ନ୍ୟୁଜ୍କୁ ଭଲ ପାଇବା ଦେବେ, ଏ ଗୀତଟି ସ୍ୱତନ୍ତ୍ର ଖେଳାଳିମାନଙ୍କ ପାଇଁ ସବୁ ଖେଳାଳି ଭାଇମାନଙ୍କୁ ଅନୁରୋଧ କରିବେ, ଗୀତକୁ ଦେଖିବେ, ଲାଇକ୍ କରିବେ, ଶେୟାର କରିବେ, କମେଣ୍ଟ କରିବେ ଇ ନ୍ୟୁଜ୍କୁ।